ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି 30ଟା ଆପତ୍ତିକାଳୀନ ପ୍ରତିକ୍ରିୟା ସହାୟତା ପ୍ରଣାଳୀ ଇଆର୍ଏସ୍ଏସ୍ ଗାଡ଼ି ଲୋକାର୍ପଣ କରିବେ। ଭୁବନେଶ୍ୱର ପୁଲିସ୍ ସେବା ଭବନଠାରେ ଆଜି 10:30 ବଜେ ଗୋଟିଏ ସମାରୋହଟି ଏଥର ଶୁଭାରମ୍ଭ କରିବେ। କେନ୍ସି ଜାଗାର ଦୁର୍ଘଟଣା ଅପରାଧ କି ଅଲଗା କେନ୍ସି ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ଏହି ଗାଡ଼ି ସାଙ୍ଗେ ସାଙ୍ଗେ ଘଟଣା ଜାଗାକୁ ପହଞ୍ଚିକରି ଅସହାୟମାନଙ୍କୁ ସାହାଯ୍ୟ କରବା। ରାଜ୍ୟ 192.41 MW ଅକ୍ଷୟ ଶକ୍ତି ଉତ୍ପାଦନ ଲାଗି ଆସିଥିବାର 1386.09 କୋଟି ପୁଞ୍ଜିନିବେଶ ପ୍ରସ୍ତାବକେ ସିଙ୍ଗିଲ୍ ୱିଣ୍ଡୋ କମିଟି ବୈଠକଟି ଅନୁମୋଦନ ମିଳିଛେ। ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଗଲାକାଲି ହୋଇଥିବା ବୈଠକଟି ଏଟାକି ଅନୁମୋଦନ କରାଯାଇଛି। ପ୍ରକଳ୍ପମାନଙ୍କର ଭିତରେ 99 MW କ୍ଷମତା ଥିବାର ପବନ ଶକ୍ତି ସଂକଳ୍ପ ପ୍ରକଳ୍ପ ରହିଛି। ସେନ୍ତା 91.77 MW କ୍ଷମତା ଥିବାର 5ଟା ଭୂମି ଆଧାରିତ ସୌରଶକ୍ତି ପ୍ରକଳ୍ପ ଆଉ 1.64 କ୍ଷମତା ଥିବାର ଗୋଟିଏ ରୁପ୍ ଟପ୍ ସୌରଶକ୍ତି ପ୍ରକଳ୍ପ ବିଲ୍ ଏଥି ସାମିଲ ଅଛି। ଇନୁ ଜନ ଦିଆଯାଇପାରେ ଯେ ରାଜ୍ୟ ଶକ୍ତି ବିଭାଗର ସିଙ୍ଗିଲ୍ ୱିଣ୍ଡୋ କମିଟି ଓଡ଼ିଶା ଅକ୍ଷୟ ଶକ୍ତି ନୀତି 2022 ଅନୁସାରେ ଆଜତକ 1441.79 MW ଅକ୍ଷୟ ଶକ୍ତି ଉତ୍ପାଦନ ଲାଗି 9781.47 କୋଟି ନିବେଶ ପ୍ରସ୍ତାବକେ ଅନୁମୋଦନ ଦେଇଛନ୍। ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ଲାଗି ଆରମ୍ଭ ହେବାରକେ ଥିବାର ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ଏ ମାସର 31 ତାରିଖ ମୂଲ ହେବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଘୋଷଣା କରିଛନ୍। ଶ୍ରୀ ମାଝି କହିଛନ୍ତି ଯେ ମାଧୋ ସିଂ ଶହୀଦ ଦିବସଟି ତାଙ୍କର ଜନ୍ମସ୍ଥାନ ବରଗଡ଼ରୁ ଯୋଜନା ମୂଲ ହେବା। ଏହି ଯୋଜନାଟି 3 ଲକ୍ଷ ଅନୁସୂଚିତ ଜାତି ଆଉ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ଲାଭ ପାଇବେ। ଯୋଜନାଟି 9 ଆଉ 10 କ୍ଲାସର ଛାତ୍ରଛାତ୍ରୀମାନଙ୍କୁ ବଛରକ 5,000 ଟଙ୍କା ଦିଆଯିବା। ଏହି ଯୋଜନା ଲାଗି 156 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ବ୍ୟାଡ୍ମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟରକେ ଆଜି ଉଦ୍ଘାଟନ କରିବେ। ଏହି କାର୍ଯ୍ୟକ୍ରମଟି ଭାରତ ବ୍ୟାଡ୍ମିଣ୍ଟନ ସଂଘର ସଭାପତି ତଥା ଆସାମର ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱଶର୍ମା ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଏତିକି ନେଇକରି କ୍ରୀଡ଼ା ଓ ଯୁବସେବା ବିଭାଗ ତରଫ ଗୋଟିଏ ସ୍ୱତନ୍ତ୍ର ସମାରୋହର ଆୟୋଜନ କରାଯାଇଛି। ରାଜ୍ୟ ସରକାର ଖୁବ୍ ଜଲ୍ଦି ରାସନ କାର୍ଡ ପୋର୍ଟାଲ ଖୋଲିବାରକେ ଯାଉଛନ୍ ଆଉ ନୂଆ ହିତାଧିକାରୀମାନଙ୍କୁ ରାସନ କାର୍ଡ ମିଳିବା ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ବିଧାନସଭାର ଏ ବାବଦେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ସେ କହିଛନ୍ ଯେ 3,05,000 ପ୍ରବାସୀ ଓଡ଼ିଆଙ୍କୁ ରାସନ କାର୍ଡ ଦେବାର ଲାଗି ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍। 6 ଲକ୍ଷ ଲୋକ ନୂଆ କାର୍ଡ ପାଇବାରକେ ଆବେଦନ କରିଛନ୍ ଆଉ ଏଥର ସର୍ଭେ କାମ ଚାଲିଛି ବୋଲି ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ରାଜ୍ୟ ସରକାର ଗୋସମ୍ପଦର ସୁରକ୍ଷା ଲାଗି ଗୋଟିଏ ଆନ୍ତଃ ମନ୍ତ୍ରିମଣ୍ଡଳ ସ୍ତରୀୟ କମିଟି ଗଠନ କରିଛନ୍। କୃଷି ଏକ କୃଷକ ସଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ ଏହି କମିଟିର ଅଧ୍ୟକ୍ଷ ଅଛନ୍ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍। ବିଧାନସଭାର କହ୍ନେଇ ଚରଣ ଡାଙ୍ଗକର ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ଶ୍ରୀ ମଲ୍ଲିକ କହିଛନ୍ ଯେ ଆନ୍ତଃ ମନ୍ତ୍ରିମଣ୍ଡଳୀୟ କମିଟିଥି 17 ଜଣ ସଦସ୍ୟ ଅଛନ୍। ସେ କହିଛନ୍ ଯେ 5 ବର୍ଷ ଭିତରେ 1,783 ଗୋଚାଲାଣ ମାମଲା ରୁଜୁ ହୋଇଛି। ହରିୟାଣାର କୁରୁକ୍ଷେତ୍ରର 9 ନମ୍ବର ଅନ୍ତରାଷ୍ଟ୍ରୀୟ ଗୀତା ମହୋତ୍ସବର ଓଡ଼ିଶା ମଣ୍ଡପନ ପରିବେଷିତ କରାଯାଉଥିବାର ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ବିମୋହିତ କରିଛି। ସାଂସ୍କୃତିକ ମଞ୍ଚନ ଫି ଦିନ ହେଉଥିବାର ଓଡ଼ିଶୀ ସୋଏତା ଡାଲଖାଇ ରସରକେଲି କଣ୍ଢେଇ ନାଚ ଗୋଟିପୁଅ ପଶୁମୁଖା ଘୋଡ଼ାନାଚ ଢେମ୍ସା ଘୁମରା ବାଗିର କେତେଟା ନାଚ ପ୍ରଦର୍ଶନ କରାଯାଉଛି। ପୁରୀ ଶ୍ରୀମନ୍ଦିର ମକ୍ସିର ମାସ ଉଜ୍ଜଲ ପ୍ରଖର ଦ୍ୱାଦଶୀ ତିଥି 9X ଶ୍ରୀବିଗ୍ରହମାନଙ୍କର ବନକ ଲାଗି ନୀତି ହେବା। ଏଥିଲାଗି ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ଋତୁରୁ ସଞ୍ଜର 6 ବଜେନୁ ରାତିର 10 ବଜେ ତକ ମହାପ୍ରଭୁମାନଙ୍କର ଦର୍ଶନ ବନ୍ଦ ରହିବା। ହେଲେ ଏହି ନୀତି ସରବା ଋତୁରୁ ମହାପ୍ରଭୁଙ୍କର ମହାସ୍ନାନ କରାଯିବାର ସହିତ ଫେର ଦର୍ଶନ ଆରମ୍ଭ ହେବା। ଗୋଆ ରାଜ୍ୟ ସରକାରଙ୍କ ତରଫ 5 ଦିନିଆ ଓଡ଼ିଶା ଗସ୍ତ ନ ଆସିଥିବାର ପ୍ରତିନିଧିମଣ୍ଡଳୀ ଆଉ ଗଣମାଧ୍ୟମ ପ୍ରତିନିଧିମାନେ ଗଲାକେଲ ଭୁବନେଶ୍ୱରର ଧଉଳି ଶାନ୍ତିସ୍ତୂପ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର ସହିତ ଅନନ୍ତ ବାସୁଦେବ ମନ୍ଦିର ଆଉ ବିନ୍ଦୁସାଗର ବୁଲି ଦେଖିଛନ୍। ଏ ଅବସରରେ ସେମାନେ ଅନନ୍ତ ବାସୁଦେବ ମନ୍ଦିରର ପ୍ରସାଦ ସେବନ କରିକରି ଓଡ଼ିଆ ଖାଦ୍ୟ ପରମ୍ପରାର ପ୍ରଶଂସା କରିଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବାର 39 ନମ୍ବର ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନ୍ସିପ୍ ଶେଷ ହୋଇଛି। ଏହି ପ୍ରତିଯୋଗିତାଟି ହରିୟାଣା ଦଳ 303 ପଏଣ୍ଟ ସହିତ ଓଭରଅଲ୍ ଚମ୍ପିୟନ୍ ହୋଇଥିବାର ବେଳେ ତାମିଲନାଡୁ 269 ପଏଣ୍ଟ ପାଇକରି ରନର୍ସ ଅପ୍ ହୋଇଛି। ଏଥି ଓଡ଼ିଶା 6ଟା ସ୍ୱର୍ଣ୍ଣ 2ଟା ରୌପ୍ୟ ଆଉ 3ଟା ବ୍ରୋଞ୍ଜ ପଦକ ପାଇଛି। ପ୍ରତିଯୋଗିତାଟି ମୋଟ 20 ଜାତୀୟ ରେକର୍ଡ ସୃଷ୍ଟି ହୋଇପାରିଛି। ରାଜ୍ୟ ଦୁଇ ହପ୍ତାହ ଉତ୍ତରୁ ଫେର ଥଣ୍ଡା ବଢ଼ିଛି। ଗୋଟିଏ ଦିନେ 13ଟା ସହରର ରାତି ତାପମାତ୍ରା 15 ଡିଗ୍ରୀ ତଳେ ରହିଥିଲା। ଝାରସୁଗୁଡ଼ାର 10.8 ଡିଗ୍ରୀ ରେକର୍ଡ କରିକରି ସବୁ ନତକା ଥଣ୍ଡା ରହିଥିଲା। ଏଚିନ ଆଞ୍ଚଳିକ ଖବର ଏନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।